ତେଣୁ ଇଏ ଯୋଉ ରହିଛି ଆମକୁ ସୌଭାଗ୍ୟ ମିଳିଲା श्री भगवान नाम र महिमा प्रचार होती निष्कंठ गुरु सुषमा लोकनाथ जी महाराज मत से समस्त पालन करेंगे सब मंदिर रे तेना आम मंदिर में बात करवा आम राधकृष्ण प्रभु जैसे रही छोटे छोटे आस पढ़ा ये सारा पृथ्वी पालन करा पलटी धाम भगवान पलटी बाहर धाम नुह तेणु जो रही रही तृतीय दिवस तृतीय स्कंद क्या कह प्रति स्कंद भगवान नाम महिमा रही प्रथम स्कंद महिमा कहले गत कहले आज तृतीय स्कंद महिमा तृतीय दिन कहवा द्वादश स्कंद जाए अच्छा सात दिन पालन करवा तेणु जहाँ चलती प्रत वर्ष हुए कि विभिन्न स्थान सब कीर्तन कीर्तन करू सब करू कि करोना रही बाहर करना तेणु ये आगत कथा नेट मध्यम प्रचार कराला तेणु ये रही भगवान तृतीय स्कंद शुणिले द्वितीय स्कंद सुखदेव गोस्वामी परीक्षित महाराज प्रश्न उत्तर देखिए सब कहले द्वितीय स्कंद भाव जो रही भागवत मूल भागवत कह जाए द्वितीय स्कंद भगवान मूल भागवत कहते चारोटी श्लोक चतुश्लोक भागवत कह जाए ये नवम नवम अध्याय आसो भगवान चारोटी श्लोक ब्रह्मा को ज्ञान प्रदान करेंगे ब्रह्मा ज्ञान प्राप्त होगा समय भौतिक जगत से सृष्टि करेंगे भौतिक जगत जो रही भगवान गर्भदेव से विष्णु नागरु ये पद्म भाग चिड़ा जो पद्म को से चौदह भगवान चौदह टी भाग करोक कर त्रिलोक करदे भाग कर चौदह भाग करदे चौदह भवन भवन कर चौदह भुवन ये ब्रह्मा का चौदहटी भुवन रही आम मझे रही ये हूँ पृथ्वी लोक तले रहा सतटी लोक रही छटी लोक यही भाव चौदहटी लोक ब्रह्मा सृष्टि कर भगवान चार श्लोक सब ज्ञान प्राप्त हो गले चार श्लोक बड़ा इंजीनियर हो गले भाव सृष्टि कले जन जो सृष्टि करथम सृष्टि कले चारिकुमार किए किए सनत सनातन सनातन सनत कुमार प्रथम सृष्टि ब्रह्मा से ए पर्यंत से छोटिया पिला रही पांच वर्ष बाड़क रही तो सब वर्णना कर ब्रह्मा तक कहे पाने तुम प्रजा सृष्टि कर से स्त्री पुरुष संजोग सृष्टि हो ना जिस चाहिए ब्रह्मा स्त्री संजोग मैंने नहीं सुजोग नहीं सृष्टि कर अनेक सब कृषि मान सृष्टि करते चाहिए शक्ति था चाहिए सब सृष्टि करें मन सृष्टि करें शरीर सृष्टि करें ब्रह्मा सब सृष्टि कर तेणु ब्रह्मा जो कहे चार ब्रह्मा ना ना आम पिला सब कह संसार मत हिंदू भगवान बुद्ध कहकर सी कहे ना गोटे मंत्र हरिशरणी ज्ञान शक्ति अवतार भगवान चारिकुमार तेणु जिते बार ब्रह्मा कौन करेंगे पे तो मना कर सृष्टि करने आरंभ कले क्रोध जहाँ चारिकुमार मना करदे क्रोध जहाँ कला क्रोध जहाँ से शिवजी जहाँ कले शिव ब्रह्मा पुत्र शिव शिव को जो जहाँ कले कहते प्रजा सृष्टि कर शिव सृष्टि कले भूत प्रतिमा सब सृष्टि कले भूत प्रतिमा संसार को ध्वंस करने आरंभ कले ब्रह्मा कह बाबा तू चुटिक रहा सृष्टि करना तू ध्यान कर यही भाव शिवजी शिवजा सृष्टि कले ना जहाँ सब ऋषि मान सब सृष्टि कले मातृ मरीची अंग्रेस पुलस्थ ଅବଲହ କ୍ରତୁ ଭୃଗୁ ବଶିଷ୍ଠ ଦକ୍ଷ ନାରଦ ଏଭଳି ଭାବରେ କର୍ଦ୍ଦମ ଏଭଳି ଭାବରେ ପ୍ରସିଦ୍ଧ ପୁତ୍ର ମାଙ୍କୁ ସୃଷ୍ଟି କଲେ ଋଷିମାନଙ୍କୁ ସୃଷ୍ଟି କଲେ ତାଙ୍କୁ ମଧ୍ୟ କହିଲେ ତମେ ପୂଜା ସୃଷ୍ଟି କର ତାଙ୍କୁ ତ କେତେ ଜାଗା ବ୍ରହ୍ମଚାରୀ ରହିଛି ନାରଦୁନି ବ୍ରହ୍ମଚାରୀ ରହିଲେ ଆଉ ବହୁତ ବ୍ରହ୍ମଚାରୀ ଅଛନ୍ତି ତେଣୁ ଏଇ ଯେଉଁ ପ୍ରଜା ସବୁ ସୃଷ୍ଟି କଲେ ତଥାପି ପ୍ରଜା ବିଶେଷ ଭାବରେ ବ୍ୟାପ୍ତ ହେଇପାରୁ ନଥିଲା ତେଣୁ ବ୍ରହ୍ମା କ'ଣ କଲେ ଦୁଇ ଜଣ ସୃଷ୍ଟି କଲେ ପୁରୁଷ ଏବଂ ସ୍ତ୍ରୀ ପ୍ରଥମ ଥର ପାଇଁ ପୁରୁଷ ସ୍ତ୍ରୀ ସଂଯୋଗରେ ପ୍ରଜା ସୃଷ୍ଟି ହବ ସିଏ ହେଉଛନ୍ତି ମନୁ ପ୍ରଥମ ମନୁ ହେଉଛି ସ୍ୱୟଂଭୁବ ମନୁ ସ୍ୱୟଂଭୁବ ମନୁଙ୍କର ଏବଂ ତାଙ୍କ ପତ୍ନୀ ଶତ୍ରୁପା ଏଇ ଦୁଇ ଜଣ ଭଗବାନଙ୍କ ବିଭୂତି ଏକାଦଶରେ ବର୍ଣ୍ଣନା କରାଯାଇଛି ତେଣୁ ଇଏ ତାଙ୍କ ସୃଷ୍ଟି କରିବା ପାଇଁ ସିଏ ସୃଷ୍ଟି କଲେ ଦୁଇ ତିନି କନ୍ୟା ଏବଂ ଦୁଇ ପୁତ୍ର ତାଙ୍କର ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ପ୍ରିୟବ୍ରତ ତା କନିଷ୍ଠ ପୁତ୍ର ହେଉଛନ୍ତି ଉତ୍ତାଙ୍କା ଏବଂ ତିନି କନ୍ୟା ତାଙ୍କର ଏଠି ସେ ହେଉଛନ୍ତି ଦେବହୂତି ଆକୃତି ଏବଂ ପ୍ରସୂତି ପ୍ରସୂତି ବିବାହ କରିଥିଲେ ଦକ୍ଷକୁ ଯିଏକି ବ୍ରହ୍ମାଙ୍କ ପୁତ୍ର ଦକ୍ଷ ତାଙ୍କର ଷୋହଳଟି କନ୍ୟା କନିଷ୍ଠ କନ୍ୟା ଯିଏକି ସତୀ ଯିଏକି ଶିବକୁ ବିବାହ କରିଥିଲେ ଏସବୁ କଥା ରହିଛି ଆଉ ଏ ଯେଉଁ ଦେବହୂତି ବିବାହ କରେ କର୍ଦ୍ଦମଙ୍କୁ କର୍ଦ୍ଦମ ଭଗବାନ ବ୍ରହ୍ମାଙ୍କ ପୁତ୍ର ଦଶ ହଜାର ବର୍ଷ ଧରି ତପସ୍ୟା କରିଥିଲେ ପ୍ରଜା ସୃଷ୍ଟି କରିବା ପାଇଁ ଏତେ ସୃଷ୍ଟି ତପସ୍ୟା କରିଥିଲେ ଭଗବାନ ସ୍ୱୟଂ ତାଙ୍କ ପାଖରେ ଆବିର୍ଭାବ ହୋଇଥିଲେ ସତ୍ୟଯୁଗର ଘଟଣା ଏଇଟା ଭଗବାନ ଶୁକ୍ଳବର୍ଣ୍ଣ ଧାରଣ କରନ୍ତି ସେ ଶୁକ୍ଳବର୍ଣ୍ଣରେ ଭଗବାନ କର୍ଦ୍ଦମଙ୍କ ପାଖରେ ଆବିର୍ଭାବ ହୋଇଥିଲେ ତାଙ୍କୁ ପଚାରିଥିଲେ କ'ଣ ବର ତମେ ନେବ ତେଣୁ ସେ କହିଲେ ମୋର ପିତା ଆଦେଶ ଦେଇଛନ୍ତି ମୁଁ ପ୍ରଜା ସୃଷ୍ଟି କରିବି ତେଣୁ ଉପଯୁକ୍ତ ଗୋଟିଏ ଭାର୍ଯ୍ୟ ପ୍ରଦାନ କରନ୍ତୁ ତେଣୁ ଭଗବାନ କହିଲେ ତମର ଦୁଇ ଦିନ ପରେ ତମର ସେ ଭାର୍ଯ୍ୟ ଆସି ପହଞ୍ଚିବ ଏଇଠି ଏଇ ଯେଉଁ ମନୁ ସ୍ୱୟଂଭୁ ମନୁ ପ୍ରଥମ ମନୁ ହେଉଛି ସ୍ୱୟଂଭୁ ମନୁ ସିଏ ତାଙ୍କର କନ୍ୟା କାଢ଼ିକି ଆସି ପହଞ୍ଚିଲେ ତାଙ୍କ ପାଖରେ ଇଏ ହେଉଛି ଦେବହୂତି ଦେବହୂତି ବିବାହ କରିଥିଲେ କର୍ଦ୍ଦମଙ୍କୁ କର୍ଦ୍ଦମ ବିବାହ କରିଥିଲେ ବହୁତ ବର୍ଷ କାଳ ପ୍ରଥମ ବିବାହରେ ଗୋଟିଏ ସର୍ତ୍ତରେ ତାଙ୍କର ଯେତେବେଳେ ପୁତ୍ର ସନ୍ତାନ ଯାହା ହେବ ସେତେବେଳେ ସେ ସଂସାର ତ୍ୟାଗ କରିଦେବେ ଏତେ ରାଜ୍ୟରେ ବିବାହ ନାହିଁ ସତ୍ୟ ଯେଉଁ ମନୁ ରହିଛନ୍ତି ସ୍ୱୟଂଭୁ ମନୁ ତେଣୁ ସ୍ୱୟଂଭୁ ମନୁ ରାଜି ହେଲେ କନ୍ୟା ମଧ୍ୟ ରାଜି ହେଲେ ଦେବହୂତି ମଧ୍ୟ ରାଜି ହେଲେ ତେଣୁ ତାଙ୍କୁ ବିବାହ କରିକିରି ସ୍ୱୟଂଭୁ ମନୁ ଚାଲିଲେ ସ୍ୱୟଂଭୁ ମନୁ ଏଭଳି ଥିଲେ ଏଭଳି ପ୍ରସିଦ୍ଧ ମନୁ ଥିଲେ ଯିଏକି ତାଙ୍କର ଆୟୁଷ ଥିଲା ଏକସ୍ତରୀ ଦିବ୍ୟ ଯୁଗ ସ୍ୱୟଂଭୁ ମନୁଙ୍କର ଆୟୁଷ ଥିଲା ଏକସ୍ତରୀ ଦିବ୍ୟ ଯୁଗ ଏ ଗୋଟେ ଶ୍ଳୋକ ଅଛନ୍ତି ସ୍ୱ ସ୍ୱାନ୍ତରଞ୍ଜିନୀ ଯୁଗାନ ଏକ ସଚିତ ବାସୁଦେବ ପ୍ରସଙ୍ଗେନ ପରିଭୂତ ଗତିତ୍ରୟ ଯେଉଁ ଏକସ୍ତରୀ ଦିବ୍ୟ ଯୁଗ ତାଙ୍କ ରହିଛି ସେ ଏକସ୍ତରୀ ଦିବ୍ୟ ଯୁଗ କେମିତି ବିତେଇଲେ ନା ଭଗବାନ କଥାରେ ବିତେଇଦେବେ ବାସୁଦେବ ପ୍ରସଙ୍ଗେନ ଦେଖ ସେ ତାଙ୍କର ସବୁ ରହିଛି ଦାୟିତ୍ୱ ସବୁ ରହିଛି କିନ୍ତୁ ଭଗବାନ କଥାରେ ଏକସ୍ତରୀ ଦିବ୍ୟ ଯୁଗ ବତେଇଦେଲେ ଗୋଟିଏ ଦିବ୍ୟ ଯୁଗରୁ 23,20,000 ବର୍ଷ ଆକୁ ଏକସ୍ତରୀ ଗୁଡ଼ିଲେ ଯେତିକି ହେବ ସେତିକି ବର୍ଷ କୋଟି କୋଟି ବର୍ଷ ଭଗବାନ କଥାରେ ସେ ବିତେଇଦେଲେ ତାଙ୍କ ବିଷୟରେ ତୃତୀୟ 22,000 ଏକଥା ଆସିବ ଏଇଭଳି ଭାବରେ ତାଙ୍କ ବିବାହ ହେଲା କର୍ତ୍ତମ ଏବଂ ଦେବହୂତି ବିବାହ କଲା ପରେ ତାଙ୍କର ପ୍ରଥମେ 9 କନ୍ୟା ସନ୍ତାନ ଦାହ ଦେଇଥିଲେ ବହୁତ ବର୍ଷ କାଳ ସେ କର୍ତ୍ତମ ତପସ୍ୟା କରୁଥିଲେ ଦେବହୂତି ସେଭଳି ଭାବରେ ରହିଥିଲେ ତାଙ୍କର ସ୍ୱାମୀଙ୍କ ସଙ୍ଗ କରିପାରୁନଥିଲେ ସେ ଯେଉଁ ତପସ୍ୟା କରୁଥିଲେ ଏଇଭଳି ଭାବେ ବହୁତ ବର୍ଷ ବିତିଗଲା ପରେ କର୍ଦ୍ଦମ ଦେଖିଲେ ରାଧାଙ୍କର କନ୍ୟା କିନ୍ତୁ ସୁଖୀ କଳାକାର ହେଇଗଲେଣି ସେ ଏତେ ସୁନ୍ଦର କନ୍ୟା ଥିଲେ ତାଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ତାଙ୍କ ସୌନ୍ଦର୍ଯ୍ୟ ଏଭଳି ଥିଲା ଦେବହୂତିଙ୍କର ଜଣେ ଗନ୍ଧର୍ବ ଉପରେ ଯେତେବେଳେ ଯାଉଥିଲେ ଆକାଶରେ ଯାଉଥିଲେ ତାଙ୍କର ଯାନରେ କ'ଣ ବା କ'ଣ ଉଡ଼ାଯାଉ କ'ଣ କ'ଣ ତାଙ୍କର ସେଟା ବିମାନରେ ଯାଉଥିଲେ ସେହି ସମୟରେ ଏଇ ଯେଉଁ ଦେବହୂତି ତାଙ୍କର ଯେଉଁ ମନଙ୍କର ଯେଉଁ ଛାତ ରହିଛି ଛାତ ଉପରେ ବଲ୍ ଖୋଳୁଥିଲେ ବଲ୍ ଖୋଳୁଥିଲା ବେଳେ ତାଙ୍କର ପାଦର ଗୁଣ ଯେଉଁ ଶବ୍ଦ ଶୁଣି
हरे कृष्णा 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 हरे 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 राम 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 हरे हरे कृष्णा कृष्णा हरे 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 राम
सिद्धगुरु किसी द्वारा करते प्रकार कर किसी से ध्यान करना किसी जब तपस्या तो करगवान पीड़ा कले किसी कुछ ना जहाँ देखिले पत्नी किभर तेणु कहले तुम्हें कौन चाहो कर नियम ग्रहण कर ये कहले बहुत कथा अच्छे ये भाव तैयारी कले जोग प्रभाव में गोटे गोटे भाई विमान सृष्टि कले गए सहर भाया एक हजार कन्या सृष्टि कले सेविका जी सेवा करेंगे एक हजार दश शत कन्या एक हजार सेविका सृष्टि करदे ये शक्ति रही बहुत जोग प्रभाव था यही भाव में बहुत वर्ष का ध्यान कले विभिन्न लोक मान लोकपाल मान जो सब उन्नत लोक मान जो रही उद्यान सब रही सब विहार कले बहुत वर्ष काल यही भाव विहार कर कन्या सतान जहाज कले नौट कन्या सतान जहाज होते जे कि नौट ऋषि को विवाह करते सब कथा रही आम सब आलोचना करवा ना कि कन्या सतान जहाज हो गए कर्मी कौन सन्यास ना बोली रे पुत्र संतान जहाँ कपिलदेव भगवान अवतार कपिलदेव ये कपिलदेव भगवान से कहते महादेव कहते कपिलदेव जी भगवान अवतार पुत्र रूप से आस कामना करते कि कर्दम तपस्या सन्तुष्ट हो गले सी पुत्र रूप से आस निजे स्वीकार कले जब नौजन कन्या सृष्टि ब्रह्मा पुत्र मान के आगे आसे अतृपरिचय से चल आने व्यवहार कले अतृ व्यवहार कले क्या बंशिया को मरीज व्यवहार कले कला भाव सब करना करवाह कले पुत्र जहाँ कले कपिलदेव भगवान अवतार अवतार पुत्र जहाँ से भगवान कर्दम चल कन्या ग्रहण कले पा जन्म तो सी चल भगवान से तेणु भगवान ज्ञान दे ज्ञान दे तृतीय स्थान पचीस अध्याय तेतीस अध्याय ये नौटी अध्याय सांख्य युग विषय वर्णना कर कपिलदेव सांख्य युग प्रवर्तक कपिलदेव भगवान कथा ये पर्यटन मत रही भगवान गंगा सागर जो रही कपिलदेव का आश्रम रही प्रति वर्ष से मकर संक्रांति में गंगा सागर मेला हुए भगवान रही बहुत कथा रही कपिलदेव तेणु महादेव जो सब ज्ञान देदे पचीस तेतीस ये नौ अध्याय भगवान तक माँ को ज्ञान दे एकम्र श्रोता होती एकम्र जन माँ आठी बर्ता तो जान कह बर्ता तो अनेक श्रोता अनेक हे कि श्रोता होती एकम्र माँ आगे ना सब ज्ञान दूसरी विस्तार भाव वर्णना कर पचीस तेतीस नौ अध्याय तेणु सब ज्ञान प्राप्त होकरी वर्तमान महादेवती कथा को दुई श्लोक कह नाम महिमा प्रकाश करेंगे दुई श्लोक जन्नाय श्रवणा ये भगवान पाखे बस देखुं कि दर्शन आप भगवान आप दर्शन कर कौन पढ़ा कौन कह आप नाम ध्यान करेंगे नाम देय नाम को जो ध्यान करेंगे श्रवण करेंगे अनुकीर्तना परंपरारे कीर्तन करेंगे नाम को भगवान का नाम रही निर्दिष्ट नाम रही मनोच्छा करदे हम ना मनोच्छा करदे आम रही हरे कृष्णा 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 हरे 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 राम 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 हरे हरे ये होंगे विभिन्न शास्त्र से वर्णना विभिन्न प्रकार नाम सब सृष्टि मनोच्छा नाम अनुकीर्तना शास्त्र अनुसार अनुमोद नाम अनुभव कर मनोच्छा नाम ना कम दब ना ଶବ୍ଦରୁ ଜଣାପଡ଼ୁଛି ଏଇଟା ଯେ ମୁଁ ଶାସ୍ତ୍ର ଅନୁମୋଦିତ ନା ଅନୈଚ୍ଛା ନାମ ନେଇଗଲେ ହବ ନାହିଁ ଅନଗଡ଼ା ନା ମହାପ୍ରଭୁ କହିଲେ ଏ ମହାମନ୍ତ୍ରୀ କହିଲେ କିନ୍ତୁ ଆମର ବର୍ତ୍ତମାନ କଥା କେତେକ ରହିଛନ୍ତି ନାମାଚାରଣ ତାକୁ କୁହାଯାଉଛି ସେମାନେ ଅଲଗା ଅଲଗା ନାମ ଅନୁଭୂତି ପରୀକ୍ଷଣ ଇଏ ଅନୁଭୂତ ନୁହଁ ପରମ୍ପରାରେ ଶାସ୍ତ୍ର ଅନୁସାରେ ଆସୁଛି ଜ୍ଞାନ ସେଇଟାକୁ ଗ୍ରହଣ କଲେ ସେଇଟା ହେଉଛି ଅନୁକୀର୍ତ୍ତନ ମନ ଇଚ୍ଛା ଗୋଟେ ଇଏ କରିଦେବା ତିଆରି କରିଦେବା ସେଇଟା ନାମ ହେଇଯିବ ନାହିଁ ତାର ଫଳ ହବ ନାହିଁ ଯାହାକୁ ଏଇଭଳି ଭାବରେ ମା କହୁଛନ୍ତି ଯେ ନାମ ଧ୍ୟେୟ ଯାହାଙ୍କ ନାମ ଧ୍ୟାନ କରିବା ମାତ୍ରକେ ଯେ ନାମ ଧ୍ୟେୟ ଏବଂ ଯେ ନାମ ଶ୍ରବଣ ଯାହାଙ୍କ ନାମ ଶ୍ରବଣ କରିବେ କାଲି ଆଜି ନା କହୁଥିଲୁ କାଲି ଯୋଉ ସକାଳେ ପାଠ କରୁଥିଲୁ ଭଗବତ ଗୀତା ମୁଁ କହିଲି ଗୌରଙ୍ଗୁ ନଉନାହାନ୍ତି ତାକୁ ଶୁଣିଲି ଶୁଣୁଛି ଶୁଣିଲେ ଯେତିକି କଳା କହିଲେ ଯେତିକି କଳା ଶୁଣିଲେ ମୋତେ ସେଇଭଳି ଭାବ ଭଗବତ ଗୀତାରେ କୁହାଯାଇଛି ଦୁଇଥର କୁହାଯାଇଛି ଶ୍ରବଣ ଫଳ କହୁଛନ୍ତି ମୃତ୍ୟୁ ଶ୍ରୁତି ପରାୟଣ କେବଳ ଯେଉଁମାନେ ଶ୍ରବଣ କରିବେ ଭଗବତ ଗୀତା ଭଗବାନ କହୁଛନ୍ତି ଭଗବତ ଗୀତା ଯେଉଁମାନେ ଶ୍ରବଣ କରିବେ ପ୍ରଭୁ କହିଲେ ସେ କଥା ମୋ ମନେ ପଡ଼ିଲା ଏଇଟା ସବୁଟି ଦୁଇଥର କୁହାଯାଇଛି ଶ୍ରବଣ ଫଳ କୁହାଯାଇଛି କଣ ଯେହେତୁ ଅନ୍ୟମାନଙ୍କୁ କେବଳ ଶୁଣିକିରି ସେ ଅନୁସାରେ ଭଗବାନ ପ୍ରଦାନ କରିବେ ତାହେଲେ ସେମାନେ ମଧ୍ୟ ମୃତ୍ୟୁ ପାର ମୃତ୍ୟୁ ସଂସାର ପାର ହେଇଯିବେ ଆଉ ଗୋଟେ କଥା କୁହାଯାଇଛି ଦୁଇ ପ୍ରକାର ଶ୍ରବଣ ରହିଛି ଖାଲି ଯେଉଁମାନେ ଶ୍ରବଣ କରିବେ ସେମାନେ ଉନ୍ନତ ଲୋକରେ ବାସ କରିବେ କିନ୍ତୁ ଶ୍ରବଣ କରିକି ଭଗବାନ ପ୍ରଦାନ କଲେ ତାହେଲେ ସେମାନେ ଭଗବତ ଧାମକୁ ଯିବେ ଦୁଇ ଦୁଇଟା ଜାଗାରେ ଭଗବତ ଗୀତାରେ ଏ ଶ୍ରବଣ ବିଷୟରେ କୁହାଯାଇଛି ଭଗବତ ଗୀତାରେ ତେଣୁ ଏହି ନାମକୁ ଏମାନେ ଶ୍ରବଣ କରିବେ ଏବଂ କୀର୍ତ୍ତନ ଯେଉଁମାନେ କରିବେ ଅନୁକୀର୍ତ୍ତନା ଏବଂ ଯାହା ପ୍ରବଣା ପ୍ରବଣା କରି ପ୍ରଣାମ କରିବେ ନାମ ଅନ୍ତିମ ଶ୍ଳୋକ ହଉଛି ସେଇଟା ଦ୍ୱାଦଶ ସ୍କନ୍ଧ ତେର ଅଧ୍ୟାୟ ଶ୍ଳୋକ 33 ସେଇଟା ହଉଛି ଅନ୍ତିମ ଶ୍ଳୋକ 18,000 ଶ୍ଳୋକ ରହିଛନ୍ତି ଅନ୍ତିମ ଶ୍ଳୋକଟା ହଉଛି ଏଇଟା ନାମକୁ ପ୍ରଣାମ କରିବା ମାତ୍ରେ ସବୁ ଦୁଃଖ ସମାନ ଦୁଃଖ ଚାଲିଯିବ ଏ ଶ୍ଳୋକଟି ରହିଛି ଅନ୍ତିମରେ ସେ ଶ୍ଳୋକଟି ରହିଛି ନାମ ମହାତ୍ମା ତେଣୁ ଯେ ପ୍ରଭୁଣା ଯେ ସ୍ମରଣାପି ସ୍ମରଣା କେଉଁ ସ୍ମରଣ କରିବେ ମଧ୍ୟ ଅପି ମଧ୍ୟ କେବଳ ସ୍ମରଣ କରିବା ମାତ୍ରେ ମଧ୍ୟ କ୍ୱଚିତ୍ କ୍ୱଚିତ୍ କରିବା ଗୋଟେ ଥର ନାମ ଏକ ବଚନରେ କୁହାଯାଇଛି ବହୁ ବଚନରେ କୁହାଯାଇନି ନାମ ଏକ ବଚନରେ କୁହାଯାଇଛି ଗୋଟିଏ ଗୋଟିଏ ନାମକୁ ଯିଏ ଧ୍ୟାନ କରିବେ ବା ଶ୍ରବଣ କରିବେ ବା ଯିଏ ଠିକ ଭାବରେ କୀର୍ତ୍ତନ କରିବେ ଯିଏ ପ୍ରଣାମ କରିବେ ଯିଏ ସ୍ମରଣ କରିବେ ଗୋଟିଏ ଥର କ୍ୱଚିତ୍ ସ୍ୱାଦ ବି ସଦ୍ୟ ସର୍ବନାୟ କଳ୍ପତି ସ୍ୱାଦ ସ୍ୱାଦ କହିଲେ ଏଇ କୁକୁର ହେଉଛି ଚଣ୍ଡା ସ୍ୱ ସ୍ୱ କହିଲେ କୁକୁର ଶ୍ୱାନ ଶ୍ୱାନ ଯିଏ ଅଧ୍ୟୟନରେ ଖାଏ ସେ ଚଣ୍ଡା ଆମର ବର୍ଣ୍ଣାଶ୍ରମ ଧର୍ମରେ ଚାରି ବର୍ଣ୍ଣ ଚାରି ଆଶ୍ରମ ରହିଛି ଏ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଚାରି ବର୍ଣ୍ଣ କିନ୍ତୁ ଆପଣ ଯେଉଁମାନେ ନିଜ ସ୍ତରରେ ସେମାନେ କହିଲେ ଚଣ୍ଡା କୁହାଯାଏ ଚଣ୍ଡା ସେମାନେ ସେମାନେ ବର୍ଣ୍ଣାଶ୍ରମ ଧର୍ମ ପାଳନ କରିପାରନ୍ତି ନାହିଁ ଚଣ୍ଡା ବହୁତ ନିଜ ସ୍ତରରେ ସେମାନେ ଚଣ୍ଡା ସେମାନେ ଶ୍ୱାନ କୁକୁର ବୋଝି ସେମାନେ କୁକୁର ଓଜନ କରିବେ ସେମାନେ ସ୍ୱାଦୁ କିନ୍ତୁ ଏ ଭଗବାନଙ୍କ ନାମର ମହାତ୍ମା ଏଭଳି ସ୍ୱାଦୁ ବି ସଦ୍ୟ ଯଦି ଗୋଟିଏ ଥର ସେ ଧ୍ୟାନ କରିଦେଲା ବା ଶ୍ରବଣ କରିଦେଲା ବା କୀର୍ତ୍ତନ କରିଦେଲା ବା ପ୍ରଣାମ କରିଦେଲା ବା ସ୍ମରଣ କରିଦେଲା ତାହେଲେ ସାଙ୍ଗେ ସାଙ୍ଗେ କୁକୁର ବୋଝି ଚଣ୍ଡା ମଧ୍ୟ ସାଙ୍ଗେ ସାଙ୍ଗେ ଶବନାୟକଳ୍ପତି ଶବନାୟକରେ ଯଜ୍ଞ ଯଜ୍ଞ କରିବା ପାଇଁ ସେ ଯୋଗ୍ୟ ହେଇଯିବେ ଯାଜ୍ଞିକ ବ୍ରାହ୍ମଣ ରହିଛନ୍ତି ବ୍ରାହ୍ମଣ ବିଭିନ୍ନ ସ୍ତର ସବୁ ରହିଛନ୍ତି ଗରୁଡ଼ ପୁରାଣରେ ବର୍ଣ୍ଣନା କରାଯାଇଛି ବ୍ରାହ୍ମଣ ହେଇଯିବେ ବ୍ରାହ୍ମଣ ସହସ୍ରୈବ ସତ୍ର ଯାହାଦେ ହଜାର ହଜାର ବ୍ରାହ୍ମଣ ମାନେ ଏ ଯଜ୍ଞ କରିପାରିବେ ନାହିଁ ଏଇଭଳି ଭାବରେ ହଜାର ହଜାର ବ୍ରାହ୍ମଣ ମାନଙ୍କ ଭିତରେ ଯେମାନେ ସତ୍ର ଯାହାଦି ସତ୍ର ଯାହାଦି କହିଲେ ଯେମାନେ ଯଜ୍ଞ କରନ୍ତି ସେମାନେ ହେଉଛନ୍ତି ଉନ୍ନତ ସତ୍ର ଯାହାଦି ବିଶିଷ୍ଟ ଗୋଟେ ପ୍ରାଣ ରହିଛି ଏଇଟା ଏବଂ ସତ୍ର ଯାହାଦି ଶାସ୍ତ୍ରୀ ଏଇଭଳି ଭାବରେ ଯେମାନେ ଜାତିକ ବ୍ରାହ୍ମଣ ରହିଛନ୍ତି ତାଙ୍କ ଭିତରେ ସର୍ବ ବେଦାନ୍ତ ପାଳନ ହେବ ଶ୍ରେଷ୍ଠ ହେଉଛନ୍ତି ବେଦାନ୍ତ ବେଦାନ୍ତ ଜ୍ଞାନ ଯେଉଁମାନଙ୍କର ରହିଛି ବେଦାନ୍ତ ପାରଗ ଶାସ୍ତ୍ର ଜ୍ଞାନ ଯେଉଁମାନେ ବେଦ ଅଧ୍ୟୟନ କରୁଛନ୍ତି ବେଦାନ୍ତ ପାରଗ ସେମାନେ ହେଉଛନ୍ତି ଜାଗ୍ରତ ଭ୍ରମଣ ଠାରୁ ଉନ୍ନତ ଏବଂ ସର୍ବବେଦାନ୍ତିକ କୋଟିଆ କୋଟି କୋଟି ଯେଉଁ ରହିଛନ୍ତି ବେଦାନ୍ତିକ ସବୁ ରହିଛନ୍ତି ବେଦ ଜାଣନ୍ତି ସବୁ ତ ଜାଣନ୍ତି କିନ୍ତୁ ତାଙ୍କ ଠାରୁ ଉନ୍ନତ ହେଉଛନ୍ତି ବିଷ୍ଣୁ ଭକ୍ତ ବିଶିଷ୍ଟତେ ଯେ ଭଗବାନ ଭକ୍ତ ସିଏ ହେଉଛନ୍ତି ଶ୍ରେଷ୍ଠ ଭକ୍ତଙ୍କର ସ୍ତର ସ୍ଥାନଟା କିଭଳି ଭାବରେ ଆମେ ଏଥିରେ ଅନୁମାନ କରିପାରିବା ଏ ସ୍ୱାଦ ମଧ୍ୟ ସେ ସବନାୟ କଳ୍ପତେ ଏ ଯଜ୍ଞ କରିବା ପାଇଁ ଯୋଗ ଦେଇଯିବେ ସବନାୟ କଳ୍ପତେ ଉଦଃ ପୁନଃ ତେ ଭଗବାନ ଦର୍ଶନ ଆଉ ତାଙ୍କ କଥା କ'ଣ କହିବା ଯିଏ ଆପଣଙ୍କୁ ଦର୍ଶନ କରୁଛନ୍ତି ମା ଭଗବାନ ଦର୍ଶନ କରି କଥା କହୁଛନ୍ତି ଏ ରହିଛନ୍ତି ଭକ୍ତିର ସାହାଙ୍କ ସୁନ୍ଦର ବର୍ଣ୍ଣନା କରାଯାଏ ବହୁତ ବହୁତ ପ୍ରକଟ ରହିଛି ଭକ୍ତିର ସାହାଙ୍କ ସୁନ୍ଦର କୁହାଯାଇଛି ଆମର ଯେଉଁ ଭକ୍ତି କରୁଛେ ଏ ଭକ୍ତିର ଛଅଟି ଲକ୍ଷଣ ରହିଛି ଭକ୍ତି ଆମେ ଯେଉଁ କରୁଛେ ଭକ୍ତିର ଛଅଟି ଲକ୍ଷଣ ଭକ୍ତିର ସାହାଙ୍କ ସୁନ୍ଦର ବର୍ଣ୍ଣନା କରାଯାଇଛି କ'ଣ କ'ଣ ସିଏ ସିଏ ହେଉଛି କ୍ଲେଶାହାନି ପ୍ରଥମ ଭକ୍ତି କରୁଛି ମାନେ ପ୍ରଥମ ତା ଫଳ ହେଉଛି କ୍ଲେଶ ଦୁଃଖକୁ ଦୂର କରିବ କ୍ଲେଶ ଅଗ୍ନି କ୍ଲେଶକୁ ଦୂର କରିବ ତାପରେ ବହୁତ କଥା ଅଛି ଆମେ କ୍ଲେଶ ଅଗ୍ନି ବିଷୟରେ କହିବା କ୍ଲେଶ ଅଗ୍ନି ଏଇ ପଏଣ୍ଟ ସେଥିରେ ଭକ୍ତିର ସାହାଙ୍କ ସୁନ୍ଦର ଶ୍ଳୋକ ଦିଆଯାଇଛି ରୂପ ଗୋସ୍ୱାମୀ ଉଦ୍ଧାର କରିଛନ୍ତି ଆଚ୍ଛା ଯେଉଁ କଷ୍ଟ ପାଉଛି ପଏଣ୍ଟ ପାଇଁ ଆମେ କଷ୍ଟ ପାଉଛେ କଷ୍ଟ ପାଉଛି ତିନୋଟି କାରଣ ରହିଛି କ୍ଲେଶ ବିଭିନ୍ନ ପ୍ରକାର ଦୁଃଖ ପଶୁ ଭୋଗ କରୁଛି ତାର କାରଣ ହେଉଛି ତିନୋଟି କ'ଣ କ'ଣ ନା ଗୋଟେ ହେଉଛି ପାପ ପାପ କ'ଣ କେଉଁଟା ପୁଣ୍ୟ କେଉଁଟା ନା ବେଦରେ ସବୁ ବର୍ଣ୍ଣନା କରାଯାଏ ବେଦରେ ଯେଉଁଟା ନିଷିଦ୍ଧ କରାଯାଇଛି ସେଟା ହେଉଛି ପାପ ଦିଉତମ ପାପ ସ୍ତ୍ରୀୟଙ୍କ ସୁନା ତାର ଅଧର୍ମ ଶତୁର୍ବିଧା ଏ ହେଉଛି ପାପର ସ୍ଥାନ ଏହିଭଳି ଭାବରେ ବେଦରେ ଯେଉଁଟା ନିଷିଦ୍ଧ କରାଯାଇଛି ସେଟା ହେଉଛି ପାପ ଏବଂ ତା ବିଜୟ ଯେଉଁଟା ପାପ କରିଦେଲେ କରିଦେଲେ ଆଉ ବିଜୟ କହିଲେ ପୁଣି ସେମାନେ କରିବେ ପାପ ବିଜୟ ରହିବ କରିବେ ପାପ ବିଜୟ ସେଇଟା ଏବଂ ଆଉ ଗୋଟେ ହେଉଛି ଅବିଦ୍ୟା ଅବିଦ୍ୟା କହିଲେ ସେ ଅଜ୍ଞାନ ଅବିଦ୍ୟା ଏ ତିନୋଟି କାରଣରୁ ଜଣେ କ୍ଲେଶ ଭୋଗ କରନ୍ତି କିନ୍ତୁ ଜଣେ ଯଦି ଭକ୍ତି କରୁଛନ୍ତି ମାନେ ଏସବୁ ସବୁ କ୍ଲେଶକୁ ନଷ୍ଟ ହେଇଯିବ ସବୁ ନଷ୍ଟ ହେଇଯିବ ତେଣୁ ଆଉ ଉଦାହରଣ ଦିଆଯାଇଛି ପାପ ଦୁଇ ପ୍ରକାର ରହିଛି ଗୋଟେ ହେଉଛି ପ୍ରାରଦ ଗୋଟେ ହେଉଛି ଅପ୍ରାରଦ ପ୍ରାରଦ କେଉଁଟା ନା ଆମେ ଯେଉଁଟା ଗୋଟେ ଭୋଗ କରୁଛେ ବର୍ତ୍ତମାନ କାହାର ହାତ କଟିଗଲା କାହାର ଜଖମ ହେଇଗଲା ଇଏ ହେଇଗଲା ସେଇଗଲା ରୋଗ ହେଲା ଇଏ ହେଉଛି ପ୍ରାରଦ କର୍ମ ଫଳ ପ୍ରାରଦ ଏଟା ଭୋଗ କରୁଛନ୍ତି ଆଉ ଅପ୍ରାରଦ କେଉଁଟା ନା ଅପ୍ରାରଦ ମାନେ ଆମେ ରହିଛୁ ଷ୍ଟକ୍ ରହିଛୁ ଭରପୁର ପାଇବା ପ୍ରାରଦ ଏସବୁ ଦୋଷ ହେଇଯିବ ଭକ୍ତି କଲା ଆମେ ସବୁ ଦୋଷ ହେଇଯିବ ଆଚ୍ଛା ଏ ପ୍ରାରଦ କର୍ମ ପ୍ରାରଦ କର୍ମ ପାଇଁ ଜଣେ ବିଭିନ୍ନ ନିଚ୍ଛେଦ ଗୃହରେ ଯାହା ଦେଉଛନ୍ତି ଚଣ୍ଡାଳ ଗୃହରେ ଯାହା ଦେଉଛନ୍ତି ପ୍ରାରଦ କର୍ମ ପ୍ରାରଦ କର୍ମ ପାଇଁ ସେ ଚଣ୍ଡାଳ ଗୃହରେ ଯାହା ଦେଉଛନ୍ତି ତେଣୁ ଏଇ ଶ୍ଳୋକଟି ସେଠି ରୂପ ଗୋସ୍ୱାମୀ ଦେଇଛନ୍ତି ନାମ ଦେୟ ଚଣ୍ଡାଳ ଗୃହରେ ହେଲେ ମଧ୍ୟ ପ୍ରାରଦ ପ୍ରାରଦରେ ନଷ୍ଟ ହେଇଯାଉଛି ଯେତେବେଳେ ସେ ଭଗବାନଙ୍କ ନାମ ଧ୍ୟାନ କରୁଛନ୍ତି ବା ଶ୍ରବଣ କରୁଛନ୍ତି ବା କୀର୍ତ୍ତନ କରୁଛନ୍ତି ବା ପ୍ରଣାମ କରୁଛନ୍ତି ବା ସ୍ମରଣ କରୁଛନ୍ତି କହୁଛି ଗୋଟିଏ ଥର ତାହେଲେ ତାଙ୍କର ସେମାନେ ଏଇ ତାଙ୍କ ପ୍ରାରଦ ନଷ୍ଟ ହେଇଗଲା ସେ କୁକୁର ବୋଧ ଚଣ୍ଡାଳ ଗୃହରେ ଯାହା ଦେଇଥିଲେ ମଧ୍ୟ ଜାଗିକ ବ୍ରାହ୍ମଣ ହେବା ପାଇଁ ଯୋଗ୍ୟ ହେଇଯିବେ ଏତେ ସେ ମୋ ନାମର ଫଳ ରହିଛି ଏଭଳି ଭାବରେ ଉତ୍ତମ କୁନାନ୍ତି ଭଗବାନ ଦର୍ଶନ ଆଉ କ'ଣ କହିବା ଯେ ଆପଣ ଦର୍ଶନ କରୁଛନ୍ତି ଆପଣଙ୍କ ନାମର ଏତେ ଶକ୍ତି ରହିଛି ଆଉ ଯେ ଆପଣ ଦର୍ଶନ କରିବ ତାଙ୍କ କଥା କ'ଣ କହିବା ଏଇଭଳି ଭାବରେ ରୂପାଦ ମହାରାଜ ଶ୍ଳୋକରେ ବହୁତ ଭାଷ୍ୟ ଦେଇଛନ୍ତି କିନ୍ତୁ ଆମ ସମୟ ହେଉଛି ଆମେ ଆଉ ଗୋଟିଏ ଶ୍ଳୋକ କହିବା ଦୁଇଟି ଶ୍ଳୋକ ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ତାହା ପର ଶ୍ଳୋକଟି ହେଉଛି ଅହୋସ୍ତମସ୍ତେ ଶ୍ଳୋକଟି ମା କହୁଛନ୍ତି ଅହୋ ପତ ନିଶ୍ଚିନ୍ତ ଭାବ ସୁପତ କରିବା ସବୁ ପଛରେ କୁକର ବୋଲି ଚଣ୍ଡା
ଶ୍ରେଷ୍ଠ
ହେଇଯିବ ତାଙ୍କର ସୁନ୍ଦର ଏଇଟା କହୁଛନ୍ତି ବହୁ କଥା ସବୁ କହୁଛନ୍ତୁ କରିବା ଜୁହାରେ ଯାହାର ଜୁହାର ଅଗ୍ରରେ ଜୁହାରରେ ବର୍ତ୍ତତେ ବର୍ତ୍ତତେ ମାନେ କିଛି ସମୟ ପାଇଁ ରହୁଛି ନାମ ଏକ ବର୍ତ୍ତମାନ କୁହାଯାଇଛି ତୁଜାମ ଏଠିକି ଯଦି ଯେଉଁମାନେ ରହୁଛି ଟିକୁ ସମସ୍ତେ ସିଏ କଣ ପାଇଁ ସିଏ ବୁଝିବାକୁ ପଡିବ ଯେ ସବୁ ତପସ୍ୟା କରିସାରିଛନ୍ତି ତପସ୍ତେ ସବୁ ଯଜ୍ଞ କରିସାରିଛନ୍ତି ସ୍ମୁଖ ସବୁ ପ୍ରକାର ଯୁଦ୍ଧରେ ସ୍ନାନ କରିସାରିଛନ୍ତି ଏବଂ ସିଏ ହେଉଛନ୍ତି ଆର୍ଯ୍ୟ ଆର୍ଯ୍ୟ କହିଲେ ବୈଦିକ ସଭ୍ୟତା ବ୍ୟକ୍ତିଗୁଡ଼ିକ କୁହାଯିବ ଇଏ ଏବଂ ବ୍ରହ୍ମାନୁଜୁ ବ୍ରହ୍ମାନୁଜୁ କହିଲେ ସମସ୍ତ ବେଦ ସେ ଅଧ୍ୟୟନ କରିସାରିଛନ୍ତି ବ୍ରହ୍ମାନୁଜୁ ନାମ ଗୁଣନ୍ତି ଯେ ନାମକୁ ଏକ ବଚନ କହିବା ନାମ ଗୁଣନ୍ତି ଯେ ସ୍ମରଣ କରିବା କହନ୍ତି ଧୀରେ ଧୀରେ ପାଠ କରନ୍ତି ଏଭଳି ଭାବରେ ଉଚ୍ଚସ୍ତରରେ ନାହିଁ ଗୁଣନ୍ତି ଧୀରେ ଧୀରେ ପାଠ କରନ୍ତି ଏହି ଶ୍ଳୋକଟିରେ ବିଶ୍ୱନାଥଙ୍କ ଠାରୁ କହନ୍ତୁ ଭଗବାନ ମହାପୁର ଭାଷ ଦେଇଛନ୍ତି ଏହି ଶ୍ଳୋକଟିରେ ଏଭଳି ଭାବରେ କୁହାଯାଇଛି ଅଗୋପଚାରଟି ଆଶ୍ଚର୍ଯ୍ୟ ଯାହାବି ଏଥିରେ ଆଶ୍ଚର୍ଯ୍ୟ ମା ଆଶ୍ଚର୍ଯ୍ୟ ହେଇକି ଶ୍ଳୋକଟି କହୁଛନ୍ତି ଆଉ ବହୁତ ଖାଲି ଆଶ୍ଚର୍ଯ୍ୟ ନୁହଁ ଆଶ୍ଚର୍ଯ୍ୟ ଗୋଟେ ଆହୁରି ଆଶ୍ଚର୍ଯ୍ୟ କଣ କଣ ନା ଯଶ୍ୟ ସ୍ୱପଚ କହିଲେ ବହୁତ ନିଚ ସ୍ତରରେ ଅଛନ୍ତି ପାପୀ ବ୍ୟକ୍ତି ଭଗବତ ଭଗବାନ କହିଲେ ଯାହାର ପାପ କର୍ମ ଅନ୍ତ ହେଇନାହିଁ ପୁଣ୍ୟକର୍ମ ଆରମ୍ଭ ହେଇନାହିଁ ସେ ଭଗବାନ ବଦନ କରିପାରିବେ ନାହିଁ ସପ୍ତମ ଅଧ୍ୟାୟ କହିଲେ ଯେ ସାଙ୍କୁ ଅନ୍ତର୍ଗତ ପାପ ଜଣା ପୁଣ୍ୟକର୍ମଣା ଯେ ଚନ୍ଦ୍ର ନିମୁକ୍ତ ବଦନ୍ତି ମା ଦୃଢ ପ୍ରଥା କିନ୍ତୁ ଇଏ ସ୍ୱପଚ ହେଲେ ମଧ୍ୟ ଜୁହାର ଅଗ୍ରରେ ହେବ ନୁ ସମ୍ପୂର୍ଣ୍ଣ ଜୁହାୟା କେବଳ ଜୁହାର ଅଗ୍ରରେ ଟିକେ କେତେବେଳେ ନାମଟା ଆସିଗଲା ଜୁହାର ଅଗ୍ରରେ ବର୍ତ୍ତତେ ଏବଂ ନୁ ବୃତ ସବୁବେଳେ ପାଇବ ନାହିଁ ଗୋଟେ ଥର ଆସିଗଲା କିନ୍ତୁ କୌଣସି କାରଣରୁ ଆସିଗଲା ଏବଂ ନାମ ଏବ ଏକମେବ ନୁ ନାମାନି ଇତ୍ୟର୍ଥ ଆମେ ଯଦି ଭଗବାନ ନାମ ହେଉଛେ ମା ମନ୍ତ୍ର କରୁଛେ ଷୋହଳଟି ନାମ ରହିଛି ଗୋଟିଏ ନାମ ଏକ ବଚନରେ କୁହାଯାଇଛି ଗୋଟିଏ ନାମ ଯଦି ଆସିଗଲା ତାହେଲେ ନଦୀପୁତ ନାମ ଏକ ନଦୁ ନାମାନ ଇତ୍ୟାଦି ସମ୍ପୂର୍ଣ୍ଣ ଆଉ କଣ କହିବା ଯେଉଁମାନେ ସମ୍ପୂର୍ଣ୍ଣ ଜୁହାରେ ସମ୍ପୂର୍ଣ୍ଣ ଜୁହାର ସମ୍ପୂର୍ଣ୍ଣ ଉଚ୍ଚାରିତାଣି ପୂର୍ଣ୍ଣ ଉଚ୍ଚାରଣ କରିକିରି ବହୁନି ନାମାନି ବହୁ ନାମ ହେଉଛନ୍ତି କିମିତ କଣ କହିବା ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ ଏଭଳି ଭାବରେ ଆମର ବହୁତ ମହାତ୍ମା ରହିଛି ପ୍ରଭୁ ବହୁତ ଆବାଟ ଦେଇଛନ୍ତି ଆମର ସମୟ କମ୍ ରହିଛି ତେଣୁ ଆମେ କଥାକୁ ବିଶ୍ରାମ ଦେବା
ହରେ କୃଷ୍ଣ